ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଦେଶର ବରିଷ୍ଠ ଉପନିର୍ବାଚନ ଆୟୁକ୍ତ ଜ୍ଞାନେଶ ଭାରତୀ ସମୀକ୍ଷା କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଶ୍ରୀ ଭାରତୀ 9ଟି ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ଏସ୍ଆଇଆର୍ ସ୍ଥିତି ନେଇ ପୃଥକ୍ ପୃଥକ୍ ଆଲୋଚନା କରିଛନ୍ତି। ସମୟସୀମା ପୂର୍ବରୁ ସମସ୍ତ ପ୍ରକ୍ରିୟା ଶେଷ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆସନ୍ତା 28 ତାରିଖକୁ ପରିଗଣନା ଫର୍ମ ବଣ୍ଟନ ଏବଂ ଦାଖଲର ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି। ନିଟ୍ ୟୁଜି ପୁନଃ ପରୀକ୍ଷା ପରିପ୍ରେକ୍ଷୀରେ ଠକେଇଠାରୁ ଦୂରେଇ ରହିବା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ପରାମର୍ଶ ଦିଆଯାଇଛି। ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ଯୋଗାଇ ଦେବାକୁ ନେଇ ଅର୍ଥ ଦାବି କରୁଥିବା ଠକଙ୍କ ପ୍ରତି ସତର୍କ ରହିବାକୁ ଏନ୍ଟିଏ କହିଛି। ପୁନଃ ପରୀକ୍ଷାର କୌଣସି ପ୍ରଶ୍ନପତ୍ର ପ୍ରଘଟ ହୋଇନାହିଁ ବୋଲି ଏନ୍ଟିଏ ଦୃଢ଼ୋକ୍ତି ପ୍ରକାଶ କରିଛି। ପରୀକ୍ଷାର ଶୃଙ୍ଖଳିତ ତଥା ସୁରକ୍ଷିତ ଆୟୋଜନ ନେଇ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ସ୍ୱଚ୍ଛ, ଅବାଧ ଏବଂ ସୁରକ୍ଷିତ ପରୀକ୍ଷା ପରିଚାଳନା ନେଇ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 21 ତାରିଖ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାର 132 ପରୀକ୍ଷା କେନ୍ଦ୍ରରେ ନିଟ୍ ୟୁଜି ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର ସବୁ ଗ୍ରାମ ପଞ୍ଚାୟତରେ ଆସନ୍ତା 21-30 ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଶକ୍ତି ସମାବେଶ ଅନୁଷ୍ଠିତ ହେବ। ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ମହିଳା ସଶକ୍ତିକରଣ ଏବଂ ଜୀବିକା ସୁଯୋଗ ନେଇ ସଚେତନତା ବୃଦ୍ଧି ଉପରେ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକରେ ସମସ୍ତ ଜିଲ୍ଲାସ୍ତରୀୟ କ୍ଷେତ୍ରୀୟ ଅଧିକାରୀ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ରାଜ୍ୟର କୃଷିଭିତ୍ତିକ ପର୍ବ ରଜ ଆଜି ବସୁମତୀ ସ୍ନାନ ସହ ଶେଷ ହେବ। ବସୁଧା ମାତାଙ୍କ ସ୍ନାନ ପାଇଁ ଘରେ ଘରେ ଆଜି ସ୍ୱତନ୍ତ୍ର ପୂଜା କରାଯାଉଛି। ଚାଷୀମାନେ ଆଜିଠାରୁ ଚାଷ କାର୍ଯ୍ୟ ଆରମ୍ଭ କରିବାର ବିଧି ରହିଛି। କିଶୋର କିଶୋରୀଙ୍କ ଜୀବନକୁ ପ୍ରଭାବିତ କରୁଥିବା ନିଷ୍ପଭିଗୁଡ଼ିକରେ ସେମାନଙ୍କର ମୂଲ୍ୟବାନ ମତାମତକୁ ବିଚାର କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ରଜପର୍ବ ପାଳନ ଅବସରରେ ଗତକାଲି ଭୁବନେଶ୍ୱରଠାରେ ପିଲାମାନଙ୍କ ପାଇଁ ଗୋଟିଏ ଦିନ କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ରାଜ୍ୟର ସାମଗ୍ରିକ ବିକାଶ ଏବଂ ନେତୃତ୍ୱ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାର ପ୍ରଶାସନିକ ଅଧିକାରୀ ଏବଂ ପ୍ରତିନିଧି ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଜୁ ସ୍ମୃତି ଭବନଠାରେ ଗତକାଲି ରଜ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସାଂସଦ ତଥା ବିଜେପି ରାଜ୍ୟଶାଖା ସଭାପତି ମନମୋହନ ସାମଲ ଏଥିରେ ଯୋଗଦେଇ କୃଷିଭିତ୍ତିକ ପର୍ବ ରଜର ମହତ୍ୱ ଉପରେ ଆଲୋକପାତ କରିଥିଲେ। ଶିଶୁ ଶ୍ରମିକ ପ୍ରଥା ବିରୁଦ୍ଧରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ସୁବର୍ଣ୍ଣପୁରଠାରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୌର କାର୍ଯ୍ୟାଳୟଠାରୁ ବାହାରି ପଦଯାତ୍ରା ସହର ପରିକ୍ରମା କରିଥିଲା। ଏଥିରେ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ। ପ୍ଲାକାର୍ଡ ଏବଂ ସ୍ଲୋଗାନ ମାଧ୍ୟମରେ ଶିଶୁଙ୍କ ଅଧିକାର ଓ ସୁରକ୍ଷା ବିଷୟରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ବରଗଡ଼ ଜିଲ୍ଲା ବରପାଲି ଶୀତଳଷଷ୍ଠୀ ଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସରେ ଗତକାଲି ବାବା କପିଳେଶ୍ୱରଙ୍କ ତରଫରୁ କନ୍ୟା ମନୋନୟନ ପତରପିଣ୍ଡି ଅନୁଷ୍ଠିତ ହୋଇଯାଇଛି। ବର ଏବଂ କନ୍ୟା ପକ୍ଷଙ୍କ ମଧ୍ୟରେ ଆଲୋଚନା ପରେ ବିବାହ ସ୍ଥିର ହୋଇଥିବା ଜଣାପଡ଼ିଛି। ଗଞ୍ଜାମ ଗୋପାଳପୁରସ୍ଥିତ ଜରାନିବାସଠାରେ ବିଶ୍ୱ ବୃଦ୍ଧ ନିର୍ଯାତନା ସଚେତନତା ଦିବସ ପାଳନ ଅବସରରେ ଗତକାଲି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକଙ୍କ ଅଧିକାର, ସଶକ୍ତିକରଣ ଏବଂ ମର୍ଯ୍ୟାଦା ରକ୍ଷା ପାଇଁ ସାମୁହିକ ପ୍ରୟାସ ଉପରେ ଆହ୍ୱାନ ଦିଆଯାଇଛି। ପରିବେଶ ସନ୍ତୁଳନରେ କୁମ୍ଭୀରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେମାନଙ୍କର ବାସସ୍ଥାନକୁ ସୁରକ୍ଷା ଦେବାର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ବିଶ୍ୱ କୁମ୍ଭୀର ଦିବସ ପାଳନ କରାଯାଉଛି। ଇତିହାସ ପୃଷ୍ଠରୁ ଜଣାଯାଏ କୁମ୍ଭୀରମାନେ 200 ନିୟୁତ ବର୍ଷରୁ ଅଧିକ ସମୟ ଧରି ଅସ୍ତିତ୍ୱରେ ଥିବା ପ୍ରାଚୀନ ସରୀସୃପ। କୁମ୍ଭୀର ପ୍ରଜାତି ଡାଇନୋସର ଯୁଗର ବଞ୍ଚି ରହିଥିବା ପ୍ରାଣୀ ସ୍ଥିରତା, ଅନୁକୂଳନ ଏବଂ ପରିବେଶଗତ ସନ୍ତୁଳନକୁ ପ୍ରତିନିଧିତ୍ୱ କରିଥାନ୍ତି। ଚଳିତ ବର୍ଷ ବିଶ୍ୱ କୁମ୍ଭୀର ଦିବସର ବିଷୟବସ୍ତୁ ରହିଛି ପ୍ରତ୍ୟେକ ପିଢ଼ି ପାଇଁ ଗୁରୁତ୍ୱ। ଜାତିପ୍ରଥା ଏବଂ ଭେଦଭାବ ଦୂର କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ସୁମଙ୍ଗଳ ପୋର୍ଟାଲର କାର୍ଯ୍ୟକାରୀ କରାଯାଉଛି। ନବରଙ୍ଗପୁର ଜିଲ୍ଲାରେ ସବର୍ଣ୍ଣ ଏବଂ ଅସବର୍ଣ୍ଣଙ୍କ ମଧ୍ୟରେ ବିବାହ ପାଇଁ 494 ଆବେଦନପତ୍ର ମଧ୍ୟରୁ 335 ଅନୁମତି ପ୍ରଦାନ କରାଯାଇଛି। ବିବାହ କରିଥିବା ଦମ୍ପତିଙ୍କ ଯୁଗ୍ମ ବ୍ୟାଙ୍କ ଆକାଉଣ୍ଟକୁ ସରକାର 2,50,000 ଟଙ୍କାର ପ୍ରୋହାହନ ରାଶି ପ୍ରଦାନ କରିଛନ୍ତି। ଯାଜପୁର ଜିଲ୍ଲା ଖଣ୍ଡିତରଠାରେ 4 ଧରି ଚାଲିଥିବା 71ତମ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ଗତକାଲି ଉଦ୍ଯାପିତ ହୋଇଛି। ମହିଳା ବର୍ଗରେ ଛତିଶଗଡ଼ର ରାଜନନ୍ଦଗାଓଁ ଦଳ ଏବଂ ପୁରୁଷ ବର୍ଗରେ ରୋହତକ ଦଳ ବିଜୟୀ ହୋଇଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
ଆଜ୍ଞା।